ମୋର ବନ୍ଧୁମାନେ, ଆମେ ସବ୍ ଜାଣସୁଁ ଯେ ଆମେ ସବେ ଖରାପ କାମ କରୁଛୁଁ। ଆମେ କାହିଁଥିର୍ ଲାଗି ଏନ୍ତା କରୁଛୁଁ? ଆମେ ପାପ କରବାର୍ ଲାଗି ନେଇ ଚାହୁଁ, ତପ୍ ବି ପାପ କରିଥାସୁଁ। କାରଣ ଇଟା ଯେ ନିଜେକେ ନିଜେ ବଦଲେଇ ନେଇ ପାରୁ। ଆମେ ଭଲ କାମ କରବାର୍ ଲାଗି ଚାହେଁସୁଁ, ହେଲେ ଭଲ କାମ ନେଇ କରିପାରୁ। ଏହାର କାରଣ ହେଉଛେ ଆମର ଭିତରେ ପାପ ଭରି ରହିଛେ। ସାୟଦ ତୁମେ ତୁମର ହାତ ଥି ଚୁରାସ, ଅଗର ତୁମେ ତୁମର ହାତ କାଟିଦେବ ତଥାପି ତୁମର କୌଣସି ଲାଭ ନେଇ ହୁଏ, କାଲ ଫେର ଚୁରାବ। ଚୁରାବାର ଇଚ୍ଛା ଆମର ଭିତରୁ ବାହାରସି, ଇଟା ଭିତର ତୁ ହେସି ହାତ ତୁ ନେଇ, ଏନ୍ତା ଏଇ ସବୁ ପାପ। ଯଦି ତୁମର ହାତ ଥି ମଇଲା ଅଛେ, ତୁମେ ପାଣି ଦି ଧୋଇ ପାରବ? କାଣା ତୁମର ପାପ ଭରି ହୃଦୟ କେ ପାଣି ଦି ଧୋଇକରି ସାଫ କରିପାରବ? ନାଇ, ତୁମେ ବାର ବାର ଗାଧେ ବି ପାପ କରତେ ରହିବ। ଆମର ଖରାପ କଥା, ଖରାପ ଚିନ୍ତା ଆମର ଖରାପ ହୃଦୟ ଠୁ ବାହାରସି। କେବେ ତୁମେ ଚିତା ଦେଖିଛ? ତାର ଶରୀର ଥି ଦାଗ ଥିସି। କାରଣ ଚିତା ଯେବେ କୁସିସ କଲେ ହେଲେ ଦାଗ ମିଟେଇ ପାରବା? ନାଇ, କାଁଥିର୍ ଲାଗି ସେ ତାର ଦେହର ଦାଗ ନାଇଁ ମିଟେଇ ପାରେ? କାରଣ କି ବାହାର ଥୁ ଦାଗ ତାର ଶରୀର ଥି ନାଇଁ ଲଗେଇ ଯିବାର, ଇଟା ଭିତରୁ ଆସିଛେ। ଚିତା ନିଜେ କେ ନିଜେ ବଦଲେଇ ନେଇ ପାରେ। ସେନ୍ତା ଆମର ପାର ବାହାର ଥୁ ଆସିଥିବାର ଚିଜ ନାଇଁ ସେ। ଯେନ୍ ପାପ ବି ଆମେ କରସୁଁ, ଇ ପାପ ଦେଖାସି କି ଆମର ପାପ ଆମର ଭିତରେ ଅଛେ। ଅନେକ ଲୋକ କହେସନ୍ ଖରାପ କାମ କରବାର ଛାଡ଼ୁନ୍, ଲେକିନ ଏନ୍ତା ନାଇଁ କହନ୍। ଆମେ କେନ୍ତା କରି ପାପୀ ମନକେ ବଦଲାମା? କାଣ ଚିତା ଗାଏକେ ସମାନ ରଡ଼ି ପାରବା? କାଣ ଚିତା କହବା ଯେ ଆଜି ଠାନୁ ଗାଏକେ ସମାନ ଘାସ ଖାଏମି? ନାଇଁ, କେବଳ ମହାପୁରୁ ହିଁ ଚିତାକେ ବଦଲେଇ ପାରବେ। ସେନ୍ତା ଆମେ ଇଟା ନେଇ କହିପାରୁ ଯେ ଆଜି ଠାନୁ ମୁଇଁ ବନେ କାମ କର୍ମି। କେବଳ ମହାପୁରୁ ହିଁ ଆମର ପାପୀ ମନକେ ବଦଲେଇ ପାରବେ, ଅର୍ ଆମର ଭିତର ବନେ କାମ କରବାର ଲାଗି ଇଚ୍ଛା ଜାଗୃତ କରବାବେ। ଯଦି ଗୋଟେ ଚୋର କେ ସଜା ମିଲବା ତ ଚୋରି କରବାର ଛାଡ଼ିଦେବା, ଲେକିନ ତାର ଭିତରୁ ଚୋରି କରବାର ଇଚ୍ଛାକେ କିଏ ବାହାର କରିଦେଇପାରବା? ଇଟା କେବଳ ମହାପୁରୁ ହିଁ କରିପାରବେ। ମୋର ବନ୍ଧୁମାନେ, ମୋର ପାଶେ ତୁମର ଲାଗି ଖୁସିର ଖବର ଅଛେ। ଗୋଟେ ଲୋକ ଅଛନ୍ ଯେ ଆମର ମନର ପାପକେ ମିଟେଇ ପାରସନ୍, ସେଇଟାକେ ବଢ଼ିଆ ବନେଇ ପାରସନ୍, ସେ ହଉଛନ୍ ମହାପୁରୁ, ଗୋଟେ ବୋଲି ପିଲା ଯୀଶୁ ଖ୍ରୀଷ୍ଟ। ତାର ପାଶେ ଆମକେ ସବକେ ଗୋଟେ ଗୋଟେ ନୂଆ ମନ ଦେବାର ଲାଗି ତାକତ ଅଛେ। ସେ ତାର ଦ୍ୱାରା ହିଁ ଆମକେ ମାନକେ ବନେ କାମ କରବାର ଲାଗି ତାକତ ମିଳିବା। ଯୀଶୁ ତୁମର ମନକେ ଇଚ୍ଛାନ୍ ବଦଲାବାର ଲାଗି ଚାହୁଁଛନ୍। ତମକେ ଅପେକ୍ଷା କରବାର ଲାଗି ଜରୁରୀ ନାହିଁ। ମୁଇଁ ବତାମି କି ତମକେ କାଣା କରବାକେ ପଡ଼ବା। ତୁମର ପାପକେ ଯୀଶୁକେ ବତ, ଆର୍ ତାର ଉପରେ ଛାଡ଼ି ଦିଅ। ଯୀଶୁକେ ବିନ୍ତି କର କି ତୁମର ଖରାପ ହୃଦୟକେ ବଦଲେଇ କରି ନୂଆ ବନେଇ ଦେବେ। ତାହାକେ କହ କି ସେ ତାଙ୍କର ଆତ୍ମା ତୁମର ଭିତରେ ରଖବେ। ସେ ଏନ୍ତା ସବୁ କରବେ ଯେବେ ତୁମେ ପାପ ତୁ ଫେରିକରି ଯୀଶୁର ଉପରେ ଭରସା ରଖବ। କେତେ ଲୋକ କହେସନ୍ କି ଯୀଶୁ ଆର୍ ଥରେ ଦୁନିଆକେ ଆସୁଛନ୍, ସେତେବେଳେ ସବୁ ଚିତାକେ ବଦଲେଇ ବି ଦେବେ। ଅର୍ ସେ ସମୟ ସେମାନେ ମାଂସ ନେଇ ଖାଇକରି ଗାଏକେ ସମାନ ଘାସ ଚରବେ। ଲୋକ ଫେର ସେମାନଙ୍କେ ନେଇ ଡରନ୍। ଏହା ଗୋଟେ ଆଶ୍ଚର୍ଯ୍ୟ କଥା ହେବା, ଇଟାର ଦ୍ୱାରା ପ୍ରମାଣିତ ହେବା ଯେ ଯୀଶୁ ବହୁତ ତାକତବାଲା। ଗୋଟେ ଚିତାକେ ବଦଲାବାରଟା ବଡ଼ କଥା, ଲେକିନ୍ ଗୋଟେ ମନୁଷ୍ୟକେ ବଦଲାବାରଟା ତାଠାରୁ ବହୁତ ବଡ଼ କଥା।